ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଇବାକାଲ 180,000 ମହିଳା ପାଇବେ ସୁଭଦ୍ରା ସାହାଯ୍ୟ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 109 ନମ୍ବର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ସମ୍ବଲପୁର ପିଏସ୍ଟି ପଡ଼ିଆଠାରେ ଆଶ୍ରମୂଲ ହେଉଛି ସୁଭଦ୍ରା ଶକ୍ତି ମେଳା 2025 ଆଉ ବୋଧନ ଚାଲିଥିବା ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଥି ବାଙ୍ଗାଲୋର ଦଳ ପହଞ୍ଚିଲା ଫାଇନାଲ କେ। ଏଥର ପୁରା ଖବର। ସୁଭଦ୍ରା ଯୋଜନା ଥି ଆଇବାକାଲ 180,000 ମହିଳାଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଇ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ କହିଛନ୍, ସୁଭଦ୍ରା ଯୋଜନାର ସାହାଯ୍ୟ ଟଙ୍କା ପାଇବାରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଖୋଜିକରି ବାହାର କରାଯିବା ଆଉ ସେମାନଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯିବା। ଆଇବା 31 ତାରିଖ ଆବେଦନ ପ୍ରକ୍ରିୟାକେ ବନ୍ଦ କରିକରି ସର୍ଭେ କରାଯିବା। ବିଭାଗୀୟ ଅଧିକାରୀମାନେ ଘର ଘର ଯାଇକରି ସର୍ଭେ କରବେ। ଏପତକ ସୁଭଦ୍ରା ଯୋଜନା ଥି 1,07,00,000 ମହିଳା ଆବେଦନ କରିସାରିଛନ୍। ସର୍ଭେ ଉତ୍ତରୁ ଯେନ୍ମାନେ ବାଦ ପଡ଼ିଥିବେ ରାକ୍ଷୀ ପୁନିବେଲ୍କେ 3 କିସ୍ତି ସାହାଯ୍ୟ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ସୁଭଦ୍ରା ସହିତ ସାମିଲ ହେବା, ଓଡ଼ିଶା ସମୃଦ୍ଧିର ମଙ୍ଗ ଧରିବା ବାର୍ତ୍ତା ନେଇକରି ଆଜି ରାଜ୍ୟର ସବୁ ପଞ୍ଚାୟତ ସୁଭଦ୍ରା ପଦଯାତ୍ରା ଆୟୋଜିତ ହୋଇଛି। ରାଜ୍ୟର ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନା ଥି ସାମିଲ କରବାର ଇତାର ଲକ୍ଷ୍ୟ। ଭୁବନେଶ୍ୱରର ଖଣ୍ଡଗିରିଠାରୁ ଏହି ପଦଯାତ୍ରା ମୂଲ ହୋଇଥିଲା। ସୁଭଦ୍ରା ଯୋଜନାରୁ ଲାଭ ପାଇଥିବା ପାଖାପାଖି 300 ଅଧିକା ମହିଳା ହିତାଧିକାରୀ ପଦଯାତ୍ରା ଥି ସାମିଲ ହୋଇଥିଲେ। ଶୋଭାଯାତ୍ରା ଥି ଏକାମ୍ର ବିଧାୟକ ବାବୁ ସିଂ ଆର୍ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକ ଥି ପଶୁଧନ ସ୍ୱାସ୍ଥ୍ୟ ଆର୍ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂଶୋଧନକେ ମଞ୍ଜୁରୀ ମିଳିଛି। ଏହି ଯୋଜନାର 3 ଉପାଦାନ ରହିଛି, ଯେନ୍ଥି ପଶୁରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ LHNDC ଆର୍ ପଶୁ ଉଷୋ ସାମିଲ ହୋଇଛି। ପଶୁ ଉଷୋ LHDPC ଯୋଜନା ଥି ଯୋଡ଼ା ହୋଇଥିବାର ନୂଆ ଉପାଦାନ ଆଏ। ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ ଆର୍ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ସିଂ ପଟେଲ ଆଜି ନୂଆଦିଲ୍ଲୀଠାରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ହୋଇଥିବା ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ମଡେଲର ଶୁଭାରମ୍ଭ କରିଛନ୍। ଫି ଜିଲ୍ଲାନ ଗୋଟେ ଲେଖା ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ସ୍ଥାପନା କରବାର ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି। ଲିଙ୍ଗଗତ ସମ୍ବେଦନଶୀଳତା ଆଉ ବାଳିକା ଅନୁକୂଳ ଶାସନ ପ୍ରକ୍ରିୟାକେ ତୁର୍ତ୍ତି କରବାର ଦିଗେ ଏହି ପଦକ୍ଷେପ ସାହାଯ୍ୟ କରବା ବୋଲି କୁହାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଆଗରୁ ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରବାଦ ପୁରୁଷ ଆଉ ଆଘର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 109 ନମ୍ବର ଜୟନ୍ତୀ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି। ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଇଚ୍ଛା ଚାଲିଛି। ସମାରୋହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖିଆ କୁନୁଆ ଭାବେ ଯୋଗ ଦେଇଛନ୍। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀ ଭିଲ୍ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବିକାଶ ଆର୍ ଲୋକଙ୍କର ସଶକ୍ତିକରଣ ଦିଗେ ବିଜୁ ପଟ୍ଟନାୟକଙ୍କ ଅବଦାନ ସବୁଦିନ ସୁର୍ତା ହୋଇକି ରହିବା ବୋଲି ତାଙ୍କର ଜୟନ୍ତୀ ଅବସରରେ ଗଣମାଧ୍ୟମ ଜରିଏ କହିଛନ୍। ବିଜୁ ପଟ୍ଟନାୟକ ଗଣତାନ୍ତ୍ରିକ ଆଦର୍ଶକେ ପାଳନ କରୁଥିଲେ ଆଉ ଜରୁରୀକାଳୀନ ସ୍ଥିତିକେ ଜବର ବିରୋଧ କରିଥିଲେ ବୋଲି ତାଙ୍କର ଜୟନ୍ତୀ ଅବସରରେ ଶ୍ରୀ ମୋଦି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ବିଜୁ ପଟ୍ଟନାୟକଙ୍କ ଆଜି ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
ବିଜୁ ବାବୁ ଆଧୁନିକ ଓଡ଼ିଶାର ଜଣେ ନିର୍ମାତା। ନିଶ୍ଚିତ ଭାବରେ ବିଜୁ ବାବୁ ଓଡ଼ିଶା ପାଇଁ ଜଣେ ବରପୁତ୍ର ହିସାବରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କର ଦାନ ଅତୁଳନୀୟ ଏବଂ ଆଜି ତାଙ୍କର ଜନ୍ମତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା। ଓଡ଼ିଶାକୁ ଆଗକୁ ନେବା ପାଇଁ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ନିଶ୍ଚିତ ଭାବରେ ଆଜି ନୂଆ ସରକାର ଆସିଲା ପରେ ତାଙ୍କର ସେ ଆଧୁନିକ ଓଡ଼ିଶା ଗଠନ କରିବାରେ ଯେଉଁ ଯେଉଁ ପଦକ୍ଷେପ ନେଇଥିଲେ, ଯେଉଁ ପଦକ୍ଷେପ ଗୁଡ଼ିକ ଆଜି ଦିନରେ ବି ନିଆଯାଇପାରି ନାହିଁ, ନିଶ୍ଚିତ ଭାବରେ ତାଙ୍କର ଓଡ଼ିଶାକୁ ଆଗକୁ ନେବା ପାଇଁ ଆମ ସରକାର କେବେ ବି ଦ୍ୱିଧାବୋଧ କରିବେ ନାହିଁ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୁ ପଟ୍ଟନାୟକଙ୍କୁ ସୁର୍ତା କରବାର ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ଆଉ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସୋନପୁର, ବୀରମହାରାଜପୁର, ବିନକା ଆଉ ତର୍ଭାଥାନେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନ୍ତା ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରେ ଜିଲ୍ଲା ପ୍ରଶାସନ ଆଉ ଭିନ୍ ଭିନ୍ ଅନୁଷ୍ଠାନ ତରଫରୁ ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି। ସହରର ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ଆଉ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଲ୍ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ସହରର ପିଏଚ୍ଡି ପଡ଼ିଆଠାରେ ଆଜ ବେଲବୁଡ଼ୁ ସୁଭଦ୍ରା ଶକ୍ତି ମେଳା 2025 ମୂଲ ହେଉଛି। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ଭିନ୍ ଭିନ୍ ଦର ପ୍ରଦର୍ଶିତ ଓ ବିକ୍ରି ବଟା ମୂଲ ହୋଇଛି। ଇ ମେଳା ଆଇବା 11 ତାରିଖ ତକ ଚାଲବା। ଇତାର ଛଡ଼ା ଫି ଦିନ ସଞ୍ଜବେଳେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବି ହେଉଛି। ସେଆଡ଼େ ସମ୍ବଲପୁର ମହାନଗର ନିଗମ ତରଫୁ ଆଜ ଉପର ବେଲା ସୁଭଦ୍ରା ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରା 100 ଜଣ ସୁଭଦ୍ରା ହିତାଧିକାରୀ ଯୋଗ ଦେଇଥିଲେ। ଶୋଭାଯାତ୍ରା ନେଲସନ୍ ମଣ୍ଡେଲା ଛକନୁ ବାହାରିକରି ଗୋଲବଜାର ଛକ ହୋଇକରି ସମ୍ବଲପୁର ପୁର୍ଣ୍ଣା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ତକ ଯାଇଥିଲା। ଏଥି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଆଇବା କାଲି ହେବା। ବେଲବୁଡ଼ର 5 ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରନ ଏହି ବୈଠକ ହେବା। ଆଇବା 13 ଆଉ 14 ତାରିଖ ଦିନ ହେବାର୍କେ ଥିବା ମେଣ୍ଢାପୋଡ଼ି ଆଉ ଦୋଳ ପୂର୍ଣ୍ଣିମା ଲାଗି ନୀତି ନିର୍ଘଣ୍ଟ ବାବଦେ ବୈଠକ ଥି ଆଲୋଚନା ହେବା। ସେନ୍ତା ରତ୍ନଭଣ୍ଡାର ମରାମତି କାମର ଅଗ୍ରଗତି ଆଉ ନାଟମଣ୍ଡପର ନୂଆ ଦର୍ଶନ ବ୍ୟବସ୍ଥା ବାବଦେ ଭିଲ୍ ବୈଠକ ଥି ଆଲୋଚନା କରାଯିବା। ସେଆଡ଼େ ଶ୍ରୀଜୀଉଙ୍କର ବନକ ଲାଗି ନୀତି ଆଜ ବେଲବୁଡ଼ର 5 ରାତି 10 ତକ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ପୁରୁଷ ପ୍ରଧାନ ମାନସିକତା ଠାନୁ ଆଗ୍କେ ବଢ଼ିକରି ଆଜି ସମାଜର ସବୁ କ୍ଷେତ୍ରଥି ମହିଳାମାନେ ପୁରୁଷମାନଙ୍କର ସାଙ୍ଗେ ଆଗ୍କେ ବଢ଼ୁଛନ୍। ଯୁଦ୍ଧ ବିମାନ ଉଡ଼ାବା ଠାନୁ ମୂଲ କରିକି ରେଲଗାଡ଼ି ଚଲାବାର ତକ ସବୁ କ୍ଷେତ୍ରଥି ସେମାନଙ୍କୁ ଆଗାଡ଼େ ଦେଖବାର୍କେ ମିଳୁଛି। ଆଜ ପୂର୍ଥିନ ମହିଳାମାନେ କେତେନି କେତେ କମ୍ପାନୀ ନେତୃତ୍ୱ ଭିଲ୍ ନେଉଛନ୍। ମହିଳାମାନଙ୍କର ଅଦମ୍ୟ ଶକ୍ତିକେ ସୁର୍ତା କରିକି ସେମାନଙ୍କର ଉତ୍ସାହକେ ତହକାବାର ଲାଗି ଫି ବଛର ମାର୍ଚ୍ଚ 8 ତାରିଖ ଦିନ ସାରା ପୂର୍ଥିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ଅଧ୍ୟକ୍ଷା ପ୍ରାଧ୍ୟାପିକା ମୀନା ମହାରଣା ତାଙ୍କର ଅନୁଭୂତି ଆମର ସାଙ୍ଗେ ବାଣ୍ଟିକିରି କହିଛନ୍।
ଦୀର୍ଘ 3 ଧରି ମହିଳାଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର କାର୍ଯ୍ୟ କରି ଆସୁ। ସୁବର୍ଣ୍ଣପୁର ଜିଲ୍ଲା ସମେତ ପ୍ରାୟ 12 ଜିଲ୍ଲାରେ ପାରିବାରିକ ସମସ୍ୟାର ସମାଧାନ କରି ରାଜ୍ୟ ତଥା ଜାତୀୟ ସ୍ତରରେ ସୁବର୍ଣ୍ଣା ପୁରସ୍କୃତ ହୋଇ ଏକଦା ସମଗ୍ର ପଶ୍ଚିମ ଓଡ଼ିଶା ନାରୀ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଗୌଣ କରି ରଖିଥିଲା। ସାମ୍ପ୍ରତିକ ସମୟରେ ମହିଳାମାନଙ୍କର ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ବାଳ ବିବାହର ସୁଧାର ଆମର ଏକ ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱ ତଥା ଏକ ସୁସ୍ଥ ସମାଜ ଗଠନ ପାଇଁ ନିହାତି ଆବଶ୍ୟକ ବୋଲି ମୁଁ ମନେ।
ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଢେଙ୍କାନାଳଠାରେ ଓଡ଼ିଆ ସାମ୍ବାଦିକତା ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଥି ନାଁ ଲେଖାବାର ପ୍ରକ୍ରିୟା ମାର୍ଚ୍ଚ 3 ତାରିଖ ନୁ ମୂଲ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ନାଁ ଲେଖାବାରକେ ଅନ୍ଲାଇନ୍ ଆଉ ଅଫ୍ଲାଇନ୍ ଜରିଏ ଆବେଦନ କରିପାରିବେ। ଆବେଦନ କରବାର ଶେଷ ଦିନ April 30 ତାରିଖ ଆଉ ଏଥିଲାଗି ପ୍ରବେଶିକା ପରୀକ୍ଷା May 18 ତାରିଖ ରାଜ୍ୟର 5 ସହରରେ ହେବା ବୋଲି IIMC ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ କହିଛନ୍ତି। ବୌଦ୍ଧ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ସେଣ୍ଟିନାରୀ ହଲ୍ଠାରେ ଜିଲ୍ଲାସ୍ତରୀୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ବାବଦ ପ୍ରସ୍ତୁତି ଆଉ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇବା April 1 ତାରିଖ ନୁ ଜିଲ୍ଲାନ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ମୂଲ ହୋଇକରି ବ୍ୟାପକ ସଚେତନତା ସୃଷ୍ଟି କରିବା ବୋଲି ବୈଠକଟି ଆଲୋଚନା ହୋଇଛି। ବୌଦ୍ଧ ଜିଲ୍ଲାର ସହକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟର ତାଲିମ କକ୍ଷଠାରେ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଉଦ୍ୟାନ ଚାଷ କରିକି ଚାଷୀମାନେ କେନ୍ତା ଲାଭ ପାଇପାରିବେ ସେ ବାବଦେ ବୈଷୟିକ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମଟି ବହୁତ ଚାଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ନ ଖଡ଼ିଆ ଲୋକଦୃଷ୍ଟି କଲେଜର 17 ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବଟି ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଶିକ୍ଷାଦାନ ବ୍ୟବସ୍ଥା ଥି ଅନୁଷ୍ଠାନ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି କହିଛନ୍। କମ୍ପ୍ୟୁଟର ଆଉ ବିଜ୍ଞାନ ଶିକ୍ଷା କ୍ଷେତ୍ରଥି ଅନୁଷ୍ଠାନର ବହୁତଟେ ଅବଦାନ ରହିଛି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଜିଲ୍ଲା ଫୁଟବଲ ଆସୋସିଏସନ ତରଫ ବୌଦ୍ଧନ ଚାଲିଥିବା ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପହିଲା ସେମିଫାଇନାଲ୍ ମ୍ୟାଚ୍ ଥି ଆଜି ବରଗଡ଼ ଦଲକେ ହରେଇକରି MEG ସେଣ୍ଟର ବାଙ୍ଗାଲୋର ଦଲ ଫାଇନାଲ୍କେ ପହଞ୍ଚିଛି। ଆଜିର ଖେଲ୍ ଥି ଧାରିତ ସମୟ ଭିତରେ ଦୁଇ ଦଲ ଗୋଟେ ଗୋଟେ ଗୋଲ୍ ଦେଇଥିଲେ, ସେଥିଲାଗି ଟାଇ ବ୍ରେକର୍ର ସାହାଯ୍ୟ ନିଆଯାଇଥିଲା। ପେନାଲ୍ଟି ସୁଟ୍ ଆଉଟ୍ ଜରିଏ ବାଙ୍ଗାଲୋର ଦଲ 5-3 ଗୋଲ୍ ଥି ବରଗଡ଼କେ ହରେଇଛି। ଆଇବାକାଲି କଟକ ଆର୍ ଛତିଶଗଡ଼ ଭିତରେ 2 ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ରାଜ୍ୟ ଆଇବା 24 ଭିତରେ ପାଗ ସୁଖା ରହିବା। 3 ଉତ୍ତରୁ ଦିନର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା, ହେଲେ ରାତିର ତାପମାତ୍ରା ନାଇଁ ବଦଲେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ଆଜି ରାଜ୍ୟର ସବୁନୁ ଜହ ତାତି ବୌଦ୍ଧନ 38.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ। ଆଇବାକାଲି 180,000 ମହିଳା ପାଇବେ ସୁଭଦ୍ରା ସାହାଯ୍ୟ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 9 ଜୟନ୍ତୀ ଅବସରରେ ରାଜ୍ୟବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ ଆଶ୍ରନୁ ମୂଲ ହେଉଛି ସୁଭଦ୍ରା ଶକ୍ତି ମେଳା 2025 ଆଉ ବୌଦ୍ଧନ ଚାଲିଥିବା ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାଙ୍ଗାଲୋର ଦଲ ପହଞ୍ଚିଲା ଫାଇନାଲ୍କେ। আজির আঞ্চলিক খবর ইন শেষ হলা। জুহার।